ନମସ୍କାର, ମୁଁ ମୁନ୍ନା ମହାରଣା, ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକର ତାଳପଡା ଗ୍ରାମରୁ ମୁଁ କହୁଛି। ଆମ ଘରକୁ ଲାଗି ରହିଥିବା ତାଳପଡା ପ୍ରାଥମିକ ବିଦ୍ୟାଳୟ କଥା, ଏହି ବିଦ୍ୟାଳୟର ପ୍ରାୟ 400 ଛାତ୍ରଛାତ୍ରୀ ଅଧ୍ୟୟନରତ, ସେଥିପାଇଁ ସରକାରଙ୍କ ତରଫରୁ 8 ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ରହିଛନ୍ତି। କିନ୍ତୁ ଦୁଃଖର ବିଷୟ ଏହିକି ଯେ ଏହି ବିଦ୍ୟାଳୟର ପ୍ରଧାନ ନିର୍ମାଣାଧୀନ କୋଠାଘର, ଯାହା ସର୍ବଶିକ୍ଷା ଅଭିଯାନ ଦ୍ୱାରା ଯୋଗାଇ ଦିଆଯାଇଛି, ଏହା ଦୀର୍ଘ 3 ବର୍ଷ ଧରି ଚାଲିଛି, କେବେ ସରିବ କେହି ବି କହିପାରନ୍ତି ନାହିଁ। 400 ଛାତ୍ରଛାତ୍ରୀ ପାଇଁ କେବଳ 3 ଶ୍ରେଣୀ ଗୃହ ଉପଲବ୍ଧ, ଯାହାଦ୍ୱାରା ଛାତ୍ରଛାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଆମ ପ୍ରାଥମିକ ବିଦ୍ୟାଳୟର ଏହି ସମସ୍ୟାକୁ ତୁରନ୍ତ ସର୍ବସାଧାରଣଙ୍କ ଦୃଷ୍ଟିଗୋଚର କରିବାକୁ ଅନୁରୋଧ। ଧନ୍ୟବାଦ।